ଉପସ୍ଥାପନ କରିବାକୁ ଚେଷ୍ଟା କରେ, ସେ ନିଶ୍ଚୟ ବ୍ୟକ୍ତି ଯୋଗ ମାର୍ଗରେ ଉନ୍ନତି କରିବ ଏବଂ ସୁଖ ଭକ୍ତି ଲାଭ କରିବ। ଏହି ପ୍ରକାର ଶୁଦ୍ଧ ଭକ୍ତିର ଫଳସ୍ୱରୂପ ସେ ନିଶ୍ଚୟ ଭଗବତ ଧାମକୁ ଭଗବାନ ନିକଟକୁ ଫେରିଯାଇ ପାରିବ।
ଇତିହାସ ଗୁରୁତ୍ୱ ସବୁ ରହିଛି।
ତେଣୁ ଏଇଠି ସେମାନେ ଏଇ ଯୋଉ କରିଥିଲେ କଳିଯୁଗଡ଼ ଆରମ୍ଭରେ 1000 ବର୍ଷ ଯଜ୍ଞ କରିବା ପାଇଁ ମନସ୍ଥ କରିଥିଲେ, କିନ୍ତୁ ସେ ଯଜ୍ଞରେ ସେମାନେ ବିଶେଷ ସୁଫଳ ପ୍ରାପ୍ତ ହେଇପାରିଲେ ନାହିଁ। ତେଣୁ ସେଇ ସମୟରେ ସୁଧୁ ଗୋସ୍ୱାମୀ ଆସି ପହଞ୍ଚିଲେ, ତାଙ୍କୁ ସେ 6ଟି ପ୍ରଶ୍ନ ପଚାରିଛନ୍ତି। ଏଇ 6ଟି ପ୍ରଶ୍ନ ହେଉଛି ଭାଗବତର ମୂଳ ପ୍ରଶ୍ନ। ତାହାଦେହରେ ଗୋଟିଏ ପ୍ରଶ୍ନ ଥିଲା ଅବତାର ମାନ ବିଷୟରେ କହିବା ପାଇଁ। ଅବତାର ବିଷୟରେ ଜାଣିଲେ ଆମେ ଜାଣିବେ ପ୍ରକୃତରେ ଭଗବାନ କିଏ, ନହେଲେ ଯୋଉ ରହିଛନ୍ତି ଲକ୍ଷ୍ମୀପୁରାଣ ପଢିଲେ ଆମେ ଜାଣିପାରିବେନି ଭଗବାନ କିଏ। ଶାସ୍ତ୍ର ପଢିଲେ ଭଗବାନଙ୍କୁ ଜାଣିବା ପାଇଁ ଶାସ୍ତ୍ର ପଢାଯାଏ, କିନ୍ତୁ ଯୋଉ ଶାସ୍ତ୍ର ପଢି ଆମେ ଭଗବାନ କିଏ ବୁଝିପାରିବା ନାହିଁ, ତାହେଲେ ସେ ପ୍ରକୃତ ଶାସ୍ତ୍ର ନୁହଁ। ତେଣୁ ଏ ଯୋଉ ରହିଛନ୍ତି ଅବତାର, ଅବତାର କେମିତି ଜାଣିବା, ଶାସ୍ତ୍ରରେ କୁହାଯାଇଛି ପ୍ରକୃତରେ କିଏ ଅବତାର। ସାଧୁମାନେ ସେ କଥା କହୁଛନ୍ତି, ଗୁରୁଦେବ ମଧ୍ୟ ସେ କଥା କହୁଛନ୍ତି, ତେଣୁ ସାଧୁ ଶାସ୍ତ୍ର ଗୁରୁ ଅନୁସାରେ ଆମେ କଥାକୁ ଗ୍ରହଣ କରିବା। ତେଣୁ ଏଇ ଯୋଉ ପ୍ରଶ୍ନଟି ପଚାରିଥିଲେ ଅବତାର ମାନଙ୍କ ବିଷୟରେ ଜାଣିଲେ ଆମେ ଜାଣିବା ଇଏ ହେଉଛନ୍ତି ପ୍ରକୃତର ଭଗବାନ ଲକ୍ଷ୍ମୀଦେବୀ କଥା ହେଉଛନ୍ତି କହି ଆମେ ଏଇସବୁ କଥା କହିବା। ତେଣୁ ଲକ୍ଷ୍ମୀଦେବୀ ଯୋଉ କହିଛନ୍ତି ଯେ ପୁରାଣ, ସେଇଟା ଅନୁଗତ ପୁରାଣ ନୁହେଁ, ସେଇଟାକୁ ଆମେ ପ୍ରତିପାଦନ କରିବା କଥା ନା, ତାପରେ ଏ କଥା କହିବା। ତେଣୁ ଇଏ ଯୋଉ ରହିଛନ୍ତି ବିଭିନ୍ନ ଅବତାର ମାନଙ୍କ ବିଷୟରେ ସୁତ ଗୋସ୍ୱାମୀ କହିଛନ୍ତି, 22ଟି ଅବତାର ବିଷୟରେ କହିଛନ୍ତି, ଏବଂ ତାପରେ କହିଲେ ଅବତାର ହି ଅସଂଖ୍ୟା, ଅବତାର ଅସଂଖ୍ୟ ରହିଛନ୍ତି, ଏ ମୁଖ୍ୟ ଅବତାର ବିଷୟରେ କହିଗଲା। ତେଣୁ ସମସ୍ତଙ୍କୁ କରିସାରିଲା ପରେ, ଅବତାର ମାନଙ୍କ ବିଷୟରେ ବର୍ଣ୍ଣନା କରିସାରିଲା ପରେ ସୁତ ଗୋସ୍ୱାମୀ କହିଲେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଶ୍ଳୋକ 28ରେ ଯେ ଏତେ ଚାଂଶ ପରାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଇଏ ଯେତେ ସବୁ ଅବତାର ସବୁ ଅଛନ୍ତି, ତାଙ୍କ ଭିତରେ କିଏ ହେଉଛନ୍ତି ଭଗବାନଙ୍କର ଅଂଶ, ଭଗବାନଙ୍କ ବିସ୍ତାର କିଏ ହେଉଛନ୍ତି ଭଗବାନଙ୍କର ଅଂଶର ଅଂଶ, ଯାହାକୁ କଳା ବୋଲି କୁହାଯାଉଛି, କିନ୍ତୁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ତାଙ୍କ ପାଖରୁ ସମସ୍ତ ଶକ୍ତି ପ୍ରାପ୍ତ ହେଉଛନ୍ତି। ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ନିତ୍ୟ ନିତ୍ୟାନା ଚେତନ ଚେତନା ଏକ ବହୁନା ଯୋ ବିଦଧାତି କାମା। ଭଗବାନ ହେଉଛନ୍ତି ନିତ୍ୟ, ନିତ୍ୟ କହିଲେ ସବୁବେଳ ପାଇଁ ଅଛନ୍ତି, ଏବଂ ଆମେ ମଧ୍ୟ ନିତ୍ୟ ନିତ୍ୟାନା, ଆମେ ବହୁ ବଚନରେ କରାଗଲା, ଏବଂ ଭଗବାନ ହେଉଛନ୍ତି ଚେତନଶୀଳ, ଚେତନ ଚେତନ ନାମ ଆମେ ମଧ୍ୟ ଚେତନଶୀଳ, କିନ୍ତୁ ତଫାତ ହେଉଛି କ'ଣ ଭଗବାନ ଏବଂ ଆମ ଭିତରେ, ନା ଏକ ବହୁନା ଯେତେ ଭଗବାନ ଏକ, ଆମେ ହେଉଛେ ବହୁତ ଅନେକ ରହିଛେ ଆମେ, ଯୋଉ ବିଦଧାନ୍ତି କାମନା ସମସ୍ତଙ୍କର ଯାହାର ଯାହା କାମନା ଯାହାର ଯାହା ଆବଶ୍ୟକତା ସେସବୁ ଭଗବାନ ପୂରଣ କରନ୍ତି, ଇଏ ହେଉଛନ୍ତି ଭଗବାନ। ଯେ ସମସ୍ତଙ୍କର ଆବଶ୍ୟକତା ପୂରଣ କରନ୍ତି, ତାଙ୍କର ଆବଶ୍ୟକତା କିଏ ପୂରଣ କରିବ, ଲକ୍ଷ୍ମୀଦେବୀ ଗୋଟିଏ ଲକ୍ଷ୍ମୀଦେବୀ କ'ଣ, ଲକ୍ଷେ ଲକ୍ଷ୍ମୀଦେବୀ ଋଷି ଗଲେ ଋଷିରେ ମଧ୍ୟ ଭଗବାନ ଉପରେ କୃପ କଲେ ମଧ୍ୟ ଭଗବାନଙ୍କର ଶକ୍ତି କ୍ଷୟ ହେବ ନାହିଁ, ଇଏ ହେଉଛି ଭଗବାନଙ୍କର ଭଗବତ୍ତା। ତେଣୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ଶ୍ରୀ ଭଗବାନ ବିଷୟରେ ଭଗବାନ ଏହି ଭଗବତ ଗୀତାରେ ସେ କଥା କହିଛନ୍ତି, ଯେତେବେଳେ ଭାଗବତରେ ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର, ଅଷ୍ଟମ ସ୍କନ୍ଧ ହେଉଛି ମନ୍ୱନ୍ତର, ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ସେ ମନୁମାନଙ୍କ ବିଷୟରେ ମନୁଙ୍କ ପ୍ରତି ମନୁଙ୍କ ସାଙ୍ଗରେ 6ଟି ପରିବର୍ତ୍ତନ ହୁଏ, ମନୁ ପରିବର୍ତ୍ତନ ହୁଅନ୍ତି। ଆପଣ ଯେମିତି ବର୍ତ୍ତମାନ ଓଡ଼ିଶାରେ ଇଲେକ୍ସନ ଆସିଲେ ସରଗରମ ହେଇଯାଇଛି, କେଉଁ ପାର୍ଟି ସବୁ ଲାଗିଛନ୍ତି, ତେଣୁ ଇଲେକ୍ସନ ଆସିଲେ ପରିବର୍ତ୍ତନ ହେଇଯାଇପାରନ୍ତି, ପ୍ରଧାନ ମୁଖ୍ୟମନ୍ତ୍ରୀ ପରିବର୍ତ୍ତିତ ହେଇପାରନ୍ତି, କିନ୍ତୁ ମନ୍ୱନ୍ତର ଯୋଉ ମନୁ ଆସିବେ, ମନୁ ହେଲେ ସବୁ ପରିବର୍ତ୍ତନ ହବ, 6ଟି ପରିବର୍ତ୍ତନ ହବ, ମନୁ ପରିବର୍ତ୍ତିତ ହେବେ, ତାପରେ ମନୁମାନଙ୍କ ପୁତ୍ରମାନେ ଆସିବେ, ଦେବତାମାନେ ପରିବର୍ତ୍ତିତ ହେବେ, ଦେବତାମାନଙ୍କର ଇଲେକ୍ସନ ହବ, ଦେବତାମାନଙ୍କର ରାଜା ହେବେ, ଇନ୍ଦ୍ର ହେବେ, ଏବଂ ଭଗବାନଙ୍କର ଜଣେ ଅବତାର ଆସିବେ, एवं सप्तर्षि सप्तर्षि मंडल जो रही ध्रुवतारा जो रही सप्तर्षि मंडल सात जन ऋषि रही प्रति मान समय सात जन ऋषि परिवर्तित हमारी तेनाली भाव ये जो मन समय विभिन्न परिवर्तित हुए चौदह जन मन को बस भागवत अष्टम स्कंद वर्णना कर प्रसंगे जो ष्ठ मन ये चाक्षुष मन से मन समय भगवान गोटे लीला होता गोटे कथा होता जहाँ समुद्र मंथन अष्टम स्कंद पंचम अध्याय बार अध्याय आठटी अध्याय से सब वर्णना कर से प्रसंग वर्णना कर लक्ष्मी देवी कौट आसिले समुद्र आसिले जो मंथन कर समुद्र मंथन कर देवता मान बहुत कौन तर दुर्बल हो जाते देवता मान तेणु कहीं दुर्बल होते ना इंद्र गर्भ आसी जाता दुर्भाषा पुरमाण प्रदान कर फुलमाला कौन कौन यार मूल्य अच्छी कह कारण तो बहुत धन रही सब अलंकार सब रही बहुत प्रकार मणि मणिक सब रही तेणु ये फुलमाला नक कौन से सम्मान न दे कि फिंगीदे दुर्भाषा तक अभिशाप देते एक जानकर असुर मैने असुर मैंने देवता मान आक्रमण करास्त करदे देवता मैंने विदाड़ित होगले तेणु ब्रह्मा को जाई ब्रह्मा तक सब नहीं भगवान प्रार्थना करते अष्टम पंचम अध्याय से वर्णना कर तेणु भगवान कहे तुम समुद्र मंथन कर समुद्र मंथन रु अमृत बाहर जो अमृत पान कले तुम पुणी सबल हो अमृत ये भगवान कथा मध्य अमृत तब कथा अमृत भगवान कथा मत अमृत तेणु ये जो अमृत क्षीर समुद्र बाहर क्षीर समुद्र गुट रही आम जमी आप गोपालपुर समुद्र रही लवण समुद्र लवण मार्केट बिका हो क्षीर समुद्र क्षीर क्षीर तैयारी सीटा क्षीर समुद्र क्षीर समुद्र मंथन होता क्षीर समुद्र मंथन प्रथम विष बाहर क्षीर समुद्र मंथन विष बाहर एवं से विष को किए पान करते महादेव पान करते महादेव शक्ति रही शिवजी शक्ति रही तेणु से पान कर कंठ नील होता नीलकंठ नाम परिचित है जय नीलकंठ महादेव जी शिवजी शक्ति रही पान कर विष को जो देवता मान असुर मान समुद्र मंथन करोटे गोटे रत्न बाहर चौदहटी रत्न बाहर तादू लक्ष्मीदेवी गोटे रत्न से लक्ष्मीदेवी जो बाहर बहुत सुंदर तर रूप समस्ते असुर मान देवता मान समस्त मुह हो गले समस्त कह नबु कि लक्ष्मीदेवी गोटे व्यवहार व्यवस्था कराला स्वयंवर स्वयंवर व्यवस्था कराला आग काले बहुत विशेष भाव में जो मैंने राजकन्या इत्यादि सब स्वयंवर करवयंवर कर जानते स्वयंवर व्यवस्था द्रौपदी को स्वयंवर होता अर्जुन से पण को जीति अर्जुन द्रौपदी को बहुत करते इमें बहुत कथा रही सीतादेवी से भाव में भगवान रामचंद्र से पण पूरण कर सीतादेवी को बहुत करते तेणु ये स्वयंवर है स्वयंवर में कथा उठला जे लक्ष्मीदेवी का बहुत करेंगे तेणु तीनोटी श्लोक से कहते तीनोटी श्लोक भगवान भगवत्ता प्रतिपादित हूँ अनुमत पुराण भागवत पुराण तो अनुमत पुराण तेणु लक्ष्मी पुराण को आम अनुमत कह कारण तर विरोध कर लक्ष्मी କୁହାଯାଇଛି ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଲକ୍ଷ୍ମୀ ଦେବୀ ତିନୋଟି ଶ୍ଳୋକ କହିଛନ୍ତି। ଆମେ ଗୋଟିଏ ଶ୍ଳୋକ ଖାଲି କହିବା ଯେ ନୂନଂ ତପୋଜସ୍ୟାନ ମନୋ ନିର୍ଜୟ ଜ୍ଞାନଂ କ୍ୱଚିତ୍ ତତ୍ ନ ସଂଗ ବର୍ଜିତଂ କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ ସ ଈଶ୍ୱର କିଂ କରୁତୁ ପିପାସ। ବହୁତ ବିଭିନ୍ନ ଗୁଣରେ ଗୁଣୀ ବ୍ୟକ୍ତିମାନେ ସବୁ ରହିଛନ୍ତି, ମୁନି ଋଷି ଦେବତା ଅସୁର ଏମାନେ ସବୁ ବହୁତ ଗୁଣ ସବୁ ରହିଛି ତାଙ୍କର। କିଏ ଅଛନ୍ତି ବହୁତ ତପସ୍ୟା କରୁଛନ୍ତି, ବହୁତ କଠିନ ତପସ୍ୟା କରୁଛନ୍ତି, ଦୁର୍ବାସ ଆଦି ଋଷି ବହୁତ କଠିନ ତପସ୍ୟା କରିଛନ୍ତି, କିନ୍ତୁ ଲକ୍ଷ୍ମୀ ଚିନ୍ତା କରୁଛନ୍ତି ନୂନ ତପସ୍ୟ ନା ମନ ନିର୍ଜୟ। ଏତେ ତପସ୍ୟା କଲେ କ'ଣ ହବ ଯଦି କ୍ରୋଧକୁ ଜୟ କରିପାରିଲେ ନାହିଁ, ଆଉ ସିଏ କ'ଣ ମୋର ପତି ହେବେ, ଲକ୍ଷ୍ମୀ ଚିନ୍ତା କରୁଛନ୍ତି। ତେଣୁ ସେହିଭଳି ଭାବରେ ଜଣେ ଯଦି କହିବେ ଦେବୀ ଆପଣ ତାହେଲେ ଜଣେ ବହୁତ ଜ୍ଞାନୀ ବ୍ୟକ୍ତିକୁ ବିବାହ କରନ୍ତୁ, ନା ଜ୍ଞାନ କ୍ୱଚିତ୍ ସଙ୍ଗ ବର୍ଜିତ, ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି ଶୁକ୍ରାଚାର୍ଯ୍ୟ ଜଣେ ବହୁତ ବିରାଟ ବଡ଼ ଜ୍ଞାନୀ ବ୍ୟକ୍ତି, ଭଗବତ ଗୀତାରେ ଭଗବାନ କହିଲେ କବି ନାମ ଉଷ୍ଣ କବି ଜ୍ଞାନୀ ବ୍ୟକ୍ତିମାନଙ୍କ ଭିତରେ ମୁଁ ହେଉଛି ଉଷ୍ଣ ଶୁକ୍ରାଚାର୍ଯ୍ୟ। ଏବଂ ସେହିଭଳି ଭାବରେ ଦେବତାମାନଙ୍କର ଗୁରୁ ବୃହସ୍ପତି ମଧ୍ୟ ବହୁତ ଜ୍ଞାନୀ ବ୍ୟକ୍ତି, କିନ୍ତୁ ନ ସଙ୍ଗ ବର୍ଜିତ, ସେ ଯାହା ସଙ୍ଗରେ ରହିଛୁ ତାଙ୍କର ମୁଁ ଚିନ୍ତା କରେ ମଙ୍ଗଳ ପାଇଁ, ତେଣୁ ସେ ମୋର ପତି ହେଇପାରିବେ ନାହିଁ। ଯଦି କହିବେ ଦେବୀ ଆପଣ ବହୁତ ବଡ଼ ମହାନ ବ୍ୟକ୍ତିଙ୍କୁ ବିବାହ କରନ୍ତୁ, ତେଣୁ ମୁଁ ଲକ୍ଷ୍ମୀଦେବୀ କହୁଛି କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟ, ବହୁତ ମହାନ ବ୍ୟକ୍ତି ରହିଛନ୍ତି, ବ୍ରହ୍ମାଙ୍କୁ ସବୁଠାରୁ ଶ୍ରେଷ୍ଠ ମହାନ ବ୍ୟକ୍ତି ବୋଲି କୁହାଯିବ, କିନ୍ତୁ ବ୍ରହ୍ମା ଏତେ ମହାନ ବ୍ୟକ୍ତି ହେଲେ ମଧ୍ୟ ସେ କାମକୁ ଜୟ କରିପାରିନାହାନ୍ତି। ଯେତେବେଳେ ସେ ସୃଷ୍ଟି କରୁଥିଲେ ସେତେବେଳେ ସରସ୍ୱତୀଙ୍କୁ ସୃଷ୍ଟି କରିଥିଲେ ତାଙ୍କ କନ୍ୟା, ଏତେ ସୌନ୍ଦର୍ଯ୍ୟ ଥିଲା ବ୍ରହ୍ମା ମଧ୍ୟ ତାଙ୍କ ପ୍ରତି କାମ ମୋହିତ ହେଇଯାଇଥିଲେ। ସେଟା ଲକ୍ଷ୍ମୀ ଦେବୀ କହୁଛନ୍ତି ନ କାମ ନିର୍ଜୟ, ବହୁତ ମହାନ ବ୍ୟକ୍ତି ହେଲେ କ'ଣ ହବ ସେ କାମକୁ ଜୟ କରିପାରିନାହାନ୍ତି। ତାହେଲେ ଦେବୀ ଯେଉଁମାନେ ନିୟନ୍ତ୍ରଣ କରି ତାଙ୍କୁ ଆପଣ ବିବାହ କଲେ ହବ ନା, ସ ଈଶ୍ୱର କିଂ କରତ ବିବାହ, ସେ କି ଈଶ୍ୱର ନିୟନ୍ତ୍ରଣକାରୀ, ଯେମିତି ଇନ୍ଦ୍ର ଇନ୍ଦ୍ର ଅଛନ୍ତି ତ୍ରିଲୋକର କ'ଣ ତ୍ରିଲୋକର ଅଧିଶ୍ୱର ସିଏ, କିନ୍ତୁ ଭରତ ବିବାହ ଯେତେବେଳେ ଅସୁର ମାନେ ତାଙ୍କୁ ପରାଜିତ କରିଦିଅନ୍ତି ସେତେବେଳେ ଭଗବାନ ପାଖକୁ ଯାଆନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ତେଣୁ ଏହିଭଳି ଭାବରେ ସମସ୍ତ ଯେତେ ମହାନ ବ୍ୟକ୍ତି ଅଛନ୍ତି, ଯେତେ ଗୁଣୀ ବ୍ୟକ୍ତି ଅଛନ୍ତି, ସମସ୍ତଙ୍କ ବିଷୟରେ ଆଲୋଚନା କରି ଅନ୍ତିମରେ ଲକ୍ଷ୍ମୀଦେବୀ କହୁଛନ୍ତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର କୌଣସି ଦୋଷ ନାହିଁ, କୌଣସି ଦୋଷ ନାହିଁ ତାଙ୍କର, କିନ୍ତୁ ସେ ହେଉଛନ୍ତି ଭଗବାନ ଅଜିତ, ସେମାନଙ୍କ ସାମ୍ନାରେ ଯିଏ ଅବତାର ହେଇଥିଲେ ସେ ହେଉଛନ୍ତି ଅଜିତ ଅବତାର। ତେଣୁ ସେଇ ଗୋଟେ ଅଦା ତେଣୁ ସିଏ ଯୋଉ ଭଗବାନ ଅଜିତ ଭଗବାନ ହେଉଛନ୍ତି, ସେ କାହାର କାହା ପାଇଁ କୌଣସି ତାଙ୍କର ଆବଶ୍ୟକତା ନାହିଁ, ଆତ୍ମ କାମ ସେ ପୂର୍ଣ୍ଣ, ତାଙ୍କର ଯାହା ସେ ଚାହିଁବେ ତାହା ପୂରଣ ହେଇଯିବ, ସେ କାହାର ଅଧୀନ ନୁହନ୍ତି, କାହାକୁ ଅପେକ୍ଷା କରନ୍ତି ନାହିଁ, ସେ ପୂର୍ଣ୍ଣ ସ୍ୱୟଂ 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 ସମ୍ପୂର୍ଣ୍ଣ, ସେ ପୂର୍ଣ୍ଣ ମଦ ପୂର୍ଣ୍ଣ ମିଦମ ପୂର୍ଣ୍ଣା ପୂର୍ଣ୍ଣ ଉଦ୍ୟତେ ପୂର୍ଣ୍ଣ ସେ ପୂର୍ଣ୍ଣ ମହାଦାୟ ପୂର୍ଣ୍ଣ ବିବାହ୍ୟତେ, ସେ ହେଉଛନ୍ତି ପୂର୍ଣ୍ଣ, ତାଙ୍କର କୌଣସି ଆବଶ୍ୟକତା ନାହିଁ, ଅପୂର୍ଣ୍ଣତା କିଛି ନାହିଁ। କିନ୍ତୁ ଲକ୍ଷ୍ମୀଦେବୀ କହୁଛନ୍ତି ଯଦିଓ ସିଏ ହେଉଛନ୍ତି ପୂର୍ଣ୍ଣ, କିନ୍ତୁ ତାଙ୍କର ଗୋଟେ ଅସୁବିଧା ଅଛି ନା କ'ଣ, ନା ସୁମଙ୍ଗଳ କଶ୍ଚନ ନ କାଙ୍କ୍ଷତି ମା, ସେ ମୋତେ ଚାହୁଁନାହାନ୍ତି ଲକ୍ଷ୍ମୀଦେବୀ, ମୋତେ ଚାହୁଁନାହାନ୍ତି ଲକ୍ଷ୍ମୀଦେବୀ, ସେ ଚାହୁଁନାହାନ୍ତି ଭଗବାନ। ତେଣୁ ଭଗବାନ ନ ଚାହିଁଲେ ମଧ୍ୟ ସିଏ ମୁଁ ତାଙ୍କୁ ବରଣ କରିବି କହି ସେ ତାଙ୍କୁ ବରଣମାଳା ପ୍ରଦାନ କରିଥିଲେ। ତିନୋଟି ଶ୍ଳୋକରେ ଏସବୁ ସେ ଉତ୍ପାଦନ କରିଛନ୍ତି। ଆମେ କହିବାର ଉଦ୍ଦେଶ୍ୟ ଯେ ଭଗବାନ ଲକ୍ଷ୍ମୀଦେବୀ କେତେ କ୍ରୋଧ କଲେ ମଧ୍ୟ ଭଗବାନ କେବେ ହେଲେ ଭିକାରୀ ହେଇପାରିବେ ନାହିଁ। ଭଗବାନ କହିଲେ ଷଡ଼ସୂର୍ଯ୍ୟ ପୂର୍ଣ୍ଣ, ଯଦି କହିବା ସୂର୍ଯ୍ୟକୁ ଅନ୍ଧକାର ହେଇଯିବ, ସୂର୍ଯ୍ୟଙ୍କ ପାଖରେ ଅନ୍ଧକାର ହେଇଯିବ, ସୂର୍ଯ୍ୟ ଲୋକରେ ଅନ୍ଧକାର ହେଇଯିବ, ଏଇଟା କ'ଣ ସମ୍ଭବ? ସୂର୍ଯ୍ୟ ଲୋକ କେବଳ ଅନ୍ଧକାର ହବ ନାହିଁ, ବରଂ ସୂର୍ଯ୍ୟ ଯେଉଁଠୁ ଯିବେ ଅନ୍ଧକାର ଭାଗିବ, ତାଙ୍କଠାରୁ ଦୂରକୁ ଭାଗିବ। ସେଇଭଳି ଭାବରେ ଭଗବାନ କେବଳ ଦରିଦ୍ର ନାରାୟଣ, ଭଗବାନ କେବଳ ଦରିଦ୍ର ହେଇପାରିବେ ନାହିଁ। ଆମର ଇସ୍କନ ପ୍ରତିଷ୍ଠାଚାର୍ଯ୍ୟ ଶ୍ରୀମତେ ଶ୍ରୀ ପ୍ରତିଭାନ ଶ୍ରୀ ପ୍ରଭୁପାଦ ମହାରାଜ ସେ କଥା କୁହନ୍ତି, ସେମାନେ ଦରିଦ୍ର ନାରାୟଣ, ଦରିଦ୍ର କେବଳ ନାରାୟଣ ହେଇପାରିବେ ନାହିଁ କି ନାରାୟଣ କେବଳ ଦରିଦ୍ର ହେଇପାରିବେ ନାହିଁ। ଦରିଦ୍ର ନାରାୟଣ କଣ ହବ? ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦେବତେ ସମସ୍ତ ନୈବ ବିଖ୍ୟାତେ ସ ପାଷଣି ଭବେ ଧ୍ରୁବଂ, ଏଟା କୁହାଯାଇଛି। ଦରିଦ୍ର କଥା ଛାଡ଼ନ୍ତୁ, ଯେଉଁମାନେ ଯସ୍ତୁ ନାରାୟଣ ବ୍ରହ୍ମା ରୁଦ୍ର ବା ଶିବଜୀ ଏମାନଙ୍କୁ ଯିଏ କହିବେ ଭଗବାନ ବିଷ୍ଣୁଙ୍କ ସହ ସମାନ କରିବେ, ଭଗବାନଙ୍କର ପବିତ୍ର ନାମରେ ଇଏ ଗୋଟେ ଅପରାଧ, ଦଶ ଅପରାଧ ଭିତରେ ଏ ଦ୍ୱିତୀୟ ନମ୍ବର ଅପରାଧ ହେଉଛି ଏଇଟା। ବ୍ରହ୍ମା ଶିବ ଦେବତା ମାନଙ୍କୁ ଭଗବାନ ବିଷ୍ଣୁଙ୍କ ନାମ ସହ ସମାନ ବୋଲି ବିଚାର କରିବା ଇଏ ଗୋଟେ ଅପରାଧ। ପସନ୍ଦ ପାସନ୍ ସେ ଗୋଟେ ପାସନ୍ ବ୍ୟକ୍ତି ହେଇଯିବେ, ସପାସନ ଭାବେ ଧ୍ରୁବ ତେଣୁ ଭଗବାନଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ଭଗ କହିଲେ ସବୁ ପ୍ରକାର ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ଐଶ୍ୱର୍ଯ୍ୟ ସମପ୍ରଶ ଯେତେ ଧନ ରହିଛି ସବୁ ତାଙ୍କ ପାଖରେ ସେ ହେଉଛନ୍ତି ଭଗବାନ। ଯେତେ ଶକ୍ତି ରହିଛି ବୀର୍ଯ୍ୟ, ଯେତେ ଶକ୍ତି ରହିଛି ସବୁଠାରୁ ଶ୍ରେଷ୍ଠ ଶକ୍ତିବାନ ହେଉଛନ୍ତି ସେ ଭଗବାନ, ସେ ହେଉଛନ୍ତି ଭଗବାନ। ଯାହାଙ୍କର ଯଶ ରହିଛି ଅନନ୍ତ କାଳରେ ଯଶ ରହିଛି ସେ ହେଉଛନ୍ତି ଭଗବାନ ପୂର୍ଣ୍ଣ, ସବୁଥିରେ ପୂର୍ଣ୍ଣ। ଛୋଟ ଐଶ୍ୱର୍ଯ୍ୟ ପୂର୍ଣ୍ଣ ସେ ହେଉଛନ୍ତି ଭଗବାନ, ଛୋଟ ଐଶ୍ୱର୍ଯ୍ୟ ପୂର୍ଣ୍ଣ ଭଗବାନ, ଐଶ୍ୱର୍ଯ୍ୟ ସେ ସମଗ୍ରେଶ୍ୱର, ବୀର୍ଯ୍ୟ ସେ ଯଶ ଶ୍ରିୟ। ଶ୍ରିୟ କହିଲେ ସୌନ୍ଦର୍ଯ୍ୟ, ଲକ୍ଷ୍ମୀଦେବୀ ତାଙ୍କର ଗର୍ବ ଥିଲା ବହୁତ ସୁନ୍ଦରୀ ଦେଖିବା ପାଇଁ, ବହୁତ ସୌନ୍ଦର୍ଯ୍ୟ ତାଙ୍କର ରହିଛି, କିନ୍ତୁ ଭଗବାନ ତାଙ୍କର ଗର୍ବକୁ ଖଣ୍ଡନ କରିଦେଲେ। ମହିନ ରୂପରେ ଭଗବାନ ଆବିର୍ଭାବ ହେଇଗଲେ ସମୁଦ୍ର ମନ୍ଥନ ଲୀଳାରେ, ମହିନ ରୂପରେ ଆବିର୍ଭାବ ହେଇଗଲେ, ଲକ୍ଷ୍ମୀଦେବୀଙ୍କର ଗର୍ବ ଖଣ୍ଡନ ହେଇଗଲା। ତେଣୁ ଏଭଳି ଭାବରେ ଐଶ୍ୱର୍ଯ୍ୟ ସେ ସମଗ୍ରଶ୍ଚ, ବୀର୍ଯ୍ୟ ସେ ଦେଶ ଶ୍ରିୟ, ଜ୍ଞାନ ବୈରାଗ୍ୟମ ଜ୍ଞାନ ରହିଛି ଭଗବାନଙ୍କର। ଯିଏ ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ, ଯେତେ ବୈଜ୍ଞାନିକମାନେ ନୋବେଲ ପ୍ରାଇଜ୍ ପାଉଛନ୍ତି, ସେ ଜ୍ଞାନ ସେ କୋଉ ପାଇଛନ୍ତି? ଭଗବତ ଗୀତାରେ ଭଗବାନ କହିଛନ୍ତି, ମୁଁ ତାକୁ ଜ୍ଞାନ ଦେଇଛି, ସର୍ବସ୍ୟାହିଷ୍ଟୋ ମତ ସ୍ମୃତି ଜ୍ଞାନ ଅପୋହନଞ୍ଚ। ଭଗବାନ ସମସ୍ତ ହୃଦୟ ରହିକରି ଜ୍ଞାନ ଦେଉଛନ୍ତି, ସ୍ମୃତି ଦେଉଛନ୍ତି, ପୁଣି ଭୁଲି ଦେଉଛନ୍ତି, ଅପହନଞ୍ଚ ବିସ୍ମୃତି ଦେଉଛନ୍ତି। ତେଣୁ ଏଭଳି ଭାବରେ ଭଗବାନ ସେଠି ସବୁକିଛି ଐଶ୍ୱର୍ଯ୍ୟ ଯେ ପୂର୍ଣ୍ଣ ସେ ହେଉଛନ୍ତି ଭଗବାନ। ସେ ଭଗବାନ ଏ ଭଗବତ ଗୀତାରେ ଅନେକ ଜ୍ଞାନ ଦେଇଛନ୍ତି, ଅର୍ଜୁନକୁ ଜ୍ଞାନ ଦେଇଛନ୍ତି। ତେଣୁ ଆମେ ଜୟ ଶ୍ରୀ ଗୋବିନ୍ଦା କୃଷ୍ଣ ବଳରାମ ଜଗନ୍ନାଥ ଶ୍ରୀ ଭଗବାନ ଏଇ ଯେ ଜ୍ଞାନ ଦେଇଥିଲେ, ଅର୍ଜୁନକୁ ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ, ଭାଗବତରେ ଉଦ୍ଧବକୁ ଜ୍ଞାନ ଦେଇଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ଜ୍ଞାନ ଦେଇଛନ୍ତି, କିନ୍ତୁ ବିଶେଷ ଭାବରେ ଏଇ ଦୁଇଟି ପ୍ରସିଦ୍ଧ। ଭଗବତ ଗୀତା ଅର୍ଜୁନଙ୍କ ଗୀତା, ଅର୍ଜୁନକୁ ସେ ଜ୍ଞାନ ଦେଇଛନ୍ତି, ଭାଗବତଙ୍କୁ ଉଦ୍ଧବ ଗୀତା ବୋଲି କୁହାଯାଏ। ଭାଗବତ ଏକାଦଶ ସ୍କନ୍ଧରେ ଉଦ୍ଧବଙ୍କୁ ସେ ଜ୍ଞାନ ଦେଇଛନ୍ତି ଉଦ୍ଧବ ଗୀତା। ତେଣୁ ଏତେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ, ବିଶେଷ ଭାବରେ ଏ ଭଗବତ ଗୀତାରେ ଯେଉଁ ଜ୍ଞାନ ଦେଲେ, କେବେ ଦେଲେ? ଏ ଡିସେମ୍ବର 19ରେ ପଡ଼ିବ ସେଇଟା ଗୀତା ଜୟନ୍ତୀ ଏକାଦଶୀ ତିଥିରେ ଏ ଜ୍ଞାନ ଭଗବାନ ଦେଇଛନ୍ତି ଅର୍ଜୁନଙ୍କୁ। ତେଣୁ ପ୍ରତିବର୍ଷ ଏଇ ଏକାଦଶୀ ତିଥି 19ରେ ପଡ଼ିବ ମାନେ ଏଇଟା 13ରେ হচ্ছে তিনের গুটে একাদশী, এটা হচ্ছে শুক্ল একাদশী কৃষ্ণ একাদশী, মার্গশীর কৃষ্ণ একাদশী তিথি ইয়ে হচ্ছে ভগবান এই জ্ঞান প্রদান করেছিলেন গীতা জয়ন্তী। গীতা সব জয়লাভ করবে, যত্র যোগেশ্বর কৃষ্ণ যত্র পার্থ ধনুর্ধর তত্র শ্রী বিজয় ভূতি ধুয়া নীতি নতির মন। ভগবদ্গীতা অন্তিমে অর্জুন সঞ্জয় গীতা কিন্তু ধৃতরাষ্ট্রকে গীতা সব জয়লাভ করবে, যেটি ভগবান অনেক ভগবান ভক্ত রয়েছেন নিশ্চিত ভাবে জয় সেখানে বিজয় প্রাপ্ত হবে, সব কিছু ঐশ্বর্য প্রাপ্ত হবে, সব কিছু শক্তি প্রাপ্ত হবে, এসব প্রাপ্ত হবে। গীতা জয়ন্তী প্রতিবর্ষ পালন করা যাচ্ছে, আপনার মধ্যে এই গীতা জয়ন্তীতে ভাগ নিয়ে আগর পূর্বর নিয়ে ভাগ নিয়ে আগর কিছু ভাগ নিয়েছে গীতা জয়ন্তীতে আগর কি নিয়ে ভগবদ্গীতা প্রতিবর্ষ যেতে পৃথিবীতে যেতে আমার ইসকন কেন্দ্র রয়েছে সব কেন্দ্রে পালন করা যাচ্ছে গীতা জয়ন্তী পালন করা যাচ্ছে। গীতা জয়ন্তী আজ সেই তিথিতে ভগবান এই জ্ঞানকে দিয়েছিলেন, আজ দেখুন এই জ্ঞান প্রাপ্ত হয়েছিল ভগবদ্গীতা এই বই পড়ি সারা বিশ্বের লোকমানে এই ভগবান ভক্ত হয়েছেন জানুথিবে, সারা পৃথিবীতে কেতে ভক্ত সব ভগবান নাম কীর্তন করছেন। হরে কৃষ্ণ
হরে কৃষ্ণ 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 হরে হরে, হরে রাম হরে রাম 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 হরে হরে।
এই গীতারে এভাবে জ্ঞান দিয়াছে ভগবান দিয়েছেন, সে জ্ঞানকে বহু গীতা রয়েছে। প্রভুপাদ মহারাজ যাইছিলেন আমেরিকাকে 1965 মশায়ে, সে সেখানে পাশ্চাত্য জগতের ইংরেজ ভাষায় বহু গীতা লা প্রভুপাদ গীতা সেতবে প্রস্তুত হয়ে নথিলা, প্রভুপাদ লেখিছিলেন গীতা ভাষা দিয়েছিলে কিন্তু সে পাণ্ডুলিপি হয়ে যাইছিলা, তেমন সে যখন যাইছিলে সে সেতবে নিয়েছিলে আমার যে ভারতের রাষ্ট্রপতি ছিলেন ডক্টর সর্বপল্লী রাধাকৃষ্ণন তাঁকর গীতাটুকু নিয়েছিল, সে গীতা নিয়ে সে পাঠ পড়ুলে, সেটি গীতা পড়ুলে গীতা পাঠ করুলে, কিন্তু তাহলে মধ্যে বহু ভুল লা ভগবদ গীতার কে 300 ঊর্ধ্ব ভাষ্য রয়েছে বলে কুযায়, কিন্তু যদি কুযাযিব প্রকৃত অনুমোদিত ভাষ্য কোটা অনুমোদিত ভাষ্য বলে আমি কেমন জানিবা না, প্রভুপাদ ভাষ্যকে আমি অনুমোদিত ভাষ্য বলে এইথিপে কহবা, দেখুন প্রভুপাদ পূর্বর পাশ্চাত্য জগতরে বহুত বহুত গীতা লা, কিন্তু সে গীতা পড়ি কিছু জন ভগবান ভক্ত হয়েছিল, কিন্তু প্রভুপাদ মহারাজ উপর জলে 1965 মশায়ে 66 মশায়ে আমার ইসকন স্থাপিত হলা, তারপরে সে যে প্রভুপাদ সংস্পর্শ আসি তাঙ্কর ভগবান কথা শুনি গীতা শ্লোক শুনি ভাগবত শ্লোক শুনি সেমানে ভক্তের পরিণত হয়ে যাইছে। আজ সারা পৃথিবীতে খালি সেটিকে সীমিত রয়ে নাই, প্রভুপাদ মহারাজ যেতবে থিলে ভৌতিক জগতরে 1977 মশা পর্যন্ত থিলে 65-77 কি 12 বর্ষ কাল শিশু প্রচার করছেন, এবং সে সারা পৃথিবীরে 108টি মন্দির স্থাপন করেছিলেন। আমার ওড়িশাবাসী মানক সে বিশেষ ভাবে ভুবনেশ্বরে তাঁর অন্তিম প্রজেক্ট করেছিলেন, ভুবনেশ্বরে 108 মন্দির ভুবনেশ্বরে স্থাপন করেছিলেন, তেমন সে চালিগলা পরে 1977 মশায় এটা স্থাপিত হয়েছিল, সে চালিগলা পরে 77 বর্তমান 2018 হয়ে গেল কেতে কেতে পাখাপাখি 40 বর্ষ উপরে হয়ে গেল, কিন্তু আ ভিতরে সে 108টি মন্দির রয়েনি কেতকি সেতকি রয়ে নাই, বর্তমান 600 ঊর্ধ্ব সেন্টার হয়ে গেল। আমি ওড়িশা দেখুন গোটিয়ে কেন্দ্র লা ভুবনেশ্বর কেন্দ্র, কিন্তু আজ কেতে ওড়িশার কেতে কেন্দ্র হয়ে গেল, ভুবনেশ্বর বরহমপুরে 2টি কেন্দ্র হয়ে গেল, তেমন এইভাবে ভাবে
ଭଗବତ ଗୀତାର ଜ୍ଞାନ ପାଠ ପଢି ଜ୍ଞାନ ପ୍ରାପ୍ତ ହେଇ ସମସ୍ତେ ଭଗବାନ ଭକ୍ତ ହଉଛନ୍ତି। ଏଇ ଯୋଉ ପ୍ରସାର ଲାଭ କରୁଛି ତାର ଅର୍ଥ ହଉଛି ସେଇଟା, ସେମାନେ ଭଗବତ ଗୀତା ପ୍ରାପ୍ତ ପାଠ କରି ଗୀତାର ଜ୍ଞାନ ପ୍ରାପ୍ତ ହେଇ ଉତ୍ସାହ ପ୍ରାପ୍ତ ହଉଛନ୍ତି। ଏ ସମ୍ଭବ ହେଇଛି ପ୍ରଚାର ମାଧ୍ୟମରେ, ଭଗବତ ଗୀତା ପ୍ରଚାର ହେଇଥିବାରୁ ଆଜି ଆପଣମାନେ ଆସୁଛନ୍ତି, ଇସ୍କନ କେନ୍ଦ୍ର ଆସୁଛନ୍ତି ଓଡ଼ିଶା ଭୁବନେଶ୍ୱରରେ ଆମର ଆକୁଶପୁରରେ ଆଖପାଖ ବରହମପୁର ଯେତେ ବହୁତ ଲୋକ ଅଛନ୍ତି, କିନ୍ତୁ କେତେ ଲୋକ ଆସୁଛନ୍ତି, ଯେତିକି ଆସୁଛନ୍ତି ଆପଣମାନେ କିଛି ଭାବରେ ଇସ୍କନ ଦ୍ୱାରା ପ୍ରଭାବିତ ହେଇଛନ୍ତି, ଇସ୍କନ ଯୋଉ ରହିଛି ଦର୍ଶନ ଇତ୍ୟାଦି ତା ଭିତରେ ପ୍ରଭାବିତ ହେଇଥିବାରୁ ଆସୁଛନ୍ତି। ତେଣୁ ଆମେ ଏତିକିରେ ସୀମିତ ରଖିବା ପାଇଁ ଚାହୁଁନେ, ତେଣୁକରି ପ୍ରଭୁପାଦ ମହାରାଜ ତାଙ୍କର ରହିଛି, ତାଙ୍କର ଯୋଉ କଳ୍ପନା ରହିଛି ପ୍ରଭୁପାଦଙ୍କର, ଯେ ଏଇ ଯୋଉ ବିଶେଷ ଭାବରେ ଏଇ ଯୋଉ ଭଗବତ ଗୀତାର ଜ୍ଞାନ ଯିଏ ଦେଇଥିଲେ ଭଗବାନ କୃଷ୍ଣ, ସିଏ 5 ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଉପରେ ଆସି ସେ ଭବିଷ୍ୟତବାଣୀ ଦେଇଥିଲେ, ପୃଥିବୀତେ ଆଶ୍ରିତ ନବରାତ୍ରି ଗ୍ରାମ ସର୍ବତ୍ର ପ୍ରଜା ଭାଇବି ମୋର ନାମ। ସବୁଠାରେ ପୃଥିବୀର ଯେତେ ନଗର ଅଛି ଯେତେ ଗ୍ରାମ ଅଛି ସବୁଠାରେ ଭଗବାନଙ୍କ ନାମ ପ୍ରଚାର ହବ। ତେଣୁ ସେଇଥିପାଇଁ ଆମେ ଏ ଶ୍ଳୋକଟିକୁ ନେଇଛେ, ଆଜି ଯୋଉ ପାଠ କରୁଛେ ଶ୍ଳୋକଟି, ଏ ଶ୍ଳୋକଟି ନବା ପାଠ କରିବାର ଉଦ୍ଦେଶ୍ୟ ହେଉଛି ସେଇଟା, ଆମେ ମଧ୍ୟ ପ୍ରଚାର କରିବା ଭଗବତ ଗୀତାର ଜ୍ଞାନ ସବୁ ପ୍ରଦାନ କରି ଭଗବାନ ଅନ୍ତିମରେ କହିଛନ୍ତି ଜୟଦମ୍ ପରମ ଗୁହ୍ୟମ୍। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ, ତିନି ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି। ଗୁହ୍ୟ ଜ୍ଞାନ ହଉଛି ଭଗବାନଙ୍କ ସମ୍ବନ୍ଧୀୟ ଯୋଉ ଏଇ ଭୌତିକ ଜଗତର ଉର୍ଦ୍ଧ ବ୍ରହ୍ମ ଜ୍ଞାନ, ସେ ହଉଛି ଗୁହ୍ୟ ଜ୍ଞାନ। ଏବଂ ଗୁହ୍ୟତର ଜ୍ଞାନ ହଉଛି ଭଗବାନ ସମଗ୍ର ପୃଥିବୀରେ ସମଗ୍ର ବିଶ୍ୱରେ ବିଶ୍ୱର ବାହାରେ ଭୌତିକ ଜଗତରେ ଚିତ୍ ଜଗତରେ ନିଜକୁ ବିସ୍ତାର କରିଛନ୍ତି ପରମାତ୍ମା ରୂପରେ। ଏ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ହଉଛି ଗୁହ୍ୟତର ଜ୍ଞାନ, ଏବଂ ଗୁହ୍ୟତର ଜ୍ଞାନ ହଉଛି ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ। ତେଣୁ ସେ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ପାଇଁ କେବଳ ଏକମାତ୍ର ଉପାୟ ହେଉଛି ଭକ୍ତି। ଏହି ଭକ୍ତି ମାଧ୍ୟମରେ ଭଗବାନଙ୍କୁ ଆମେ ଜାଣିପାରିବା। ତେଣୁ ଭଗବତ ଗୀତାରେ ଏହି ଭକ୍ତି ମାଧ୍ୟମରେ ଭକ୍ତି ସମ୍ବନ୍ଧରେ ଜ୍ଞାନ ଯୋଉ ପ୍ରଦାନ କରାଯାଇଛି, ଇଏ ହେଉଛି ସବୁଠୁ ଗୁହ୍ୟତମ ଜ୍ଞାନ। ତେଣୁ ଏହି ଭକ୍ତିକୁ ଯିଏ ପ୍ରଚାର କରନ୍ତି, ସେ କଥା ଭଗବାନ କହୁଛନ୍ତି ଏହି ଶ୍ଳୋକରେ, ଯଦମ ପରମ ଗୁହ୍ୟମ୍, ଗୁହ୍ୟ ବହୁତ ଗୁହ୍ୟତମ ଜ୍ଞାନ, ପରମ ଗୁହ୍ୟମ୍ ଗୁହ୍ୟତମ ଜ୍ଞାନ, ମତ ଭକ୍ତେଷୁ ଅଭିଧାସ୍ତି, ମୋର ଭକ୍ତମାନଙ୍କୁ ଯିଏ ବ୍ୟାଖ୍ୟା କରନ୍ତି ବା ପ୍ରଚାର କରନ୍ତି ଭଗବତ ଗୀତାର ଜ୍ଞାନ ଭକ୍ତିକୁ ଯିଏ ପ୍ରଚାର କରନ୍ତି, ମତ ଭକ୍ତେଷୁ ଅଭିଧାସ୍ତି, କଣ ହବ ତାର ଫଳ କଣ ହବ ପ୍ରଚାର କରୁଛନ୍ତି, ନା ଭକ୍ତି ମୟୀ ପରା କୃତ୍ୱା, ସେ ନିଜେ ପରମ ଭକ୍ତି ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହେବେ, ଭଗବାନଙ୍କର ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହେବେ ଭକ୍ତି ମୟୀ ପରା କୃତ୍ୱା। ଏବଂ ଖାଲି ସେତିକି ପ୍ରାପ୍ତ ହେଲେ କଣ ହବ, ଖାଲି ସେତିକି ପ୍ରାପ୍ତ ହେବେ ତା ନୁହଁ, ମା ଏବ ଏସି ନିଶ୍ଚିତ ଭାବରେ, ଏଥିରେ କୌଣସି ସନ୍ଦେହ, ଏକ ଶବ୍ଦ ବ୍ୟବହାର କଲେ ଭଗବାନ ମା ଭଗବାନଙ୍କ ପାଇଁ ଯିବା ଏସ୍ୟତି ଆମେ ଯିବା। ତଥାପି ଅର୍ଜୁନ ଚିନ୍ତା କରୁଛନ୍ତି ଯାଇପାରିବା କି ନ ଯାଇପାରିବା, ତେଣୁ ଭଗବାନ କହୁଛନ୍ତି ଅସଂଶୟ, କୌଣସି ସନ୍ଦେହ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ, ଭଗବାନଙ୍କ ଠାକୁ ଯିବା, ଟିକେଟ୍ ମିଳିବ, ଭଗବାନ କଥା ବିଚାର କରିବେ, ଭଗବାନ ଟିକେଟ୍ ପ୍ରଦାନ କରିବେ ତାଙ୍କ ଧାମକୁ ଯିବା ପାଇଁ। ଆପଣ ଏଠି ବରହମପୁରରେ ଜାଗା କିଣିବା ପାଇଁ କେତେ ପ୍ରକାର ସବୁ ବ୍ୟବସ୍ଥା ଚାଲିଛି, କିଣା ହେଉଛି ଜାଗା, କେତେ ପଇସା ଦରକାର ହେଲେ ଗୋଟେ ବଡ଼ ଜାଗା କିଣିବେ, ଲକ୍ଷ ଲକ୍ଷ ଟଙ୍କା ଦରକାର ହେଉଛି, ଫେଣିଭାଇ ସେଭଳି ଜାଗାରେ ଚିତ୍ ଜଗତରେ ମଧ୍ୟ ଜାଗା ବିକ୍ରି ହେଉଛି, ଏ ଭଗବତ ଗୀତାରେ ଚିତ୍ ଜଗତରେ ଜାଗା ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି, ଆପଣ କିଣିପାରିବେ ସେଇ ଜଗତ ଜାଗା, ଟଙ୍କା କେତେ ଲାଗିବ ନାଇଁ ଭଗବାନ କଥା ପ୍ରଚାର କଲେ ଆପଣଙ୍କ ପାଇଁ ସେ ଜାଗା ସୁରକ୍ଷିତ ହେଇଗଲା। ମା ବିବେଶ୍ୟତି ଭଗବାନଙ୍କୁ ଯିବେ ଏବଂ ଆ ପରସ୍ପରରେ ଭଗବାନ କହୁଛନ୍ତି ଯେ ନସ୍ମାତ୍ ମନୁଷ୍ୟୁ ଯେତେ ମନୁଷ୍ୟ ଅଛନ୍ତି ତାଙ୍କ ଠାରୁ ସେ ଯେଉଁମାନେ ଭଗବାନ କଥା ପ୍ରଚାର କରନ୍ତି କଶ୍ଚିତ ମେ ପ୍ରିୟପ୍ରତମ ଆଉ କିଏ ଅଧିକ ଭଗବାନଙ୍କ ପ୍ରିୟତମ ନୁହନ୍ତି ବୋଲି କହିଲେ ତସ୍ମାତ୍ ମନୁଷ୍ୟୁ କଶ୍ଚିତ ମେ ପ୍ରିୟପ୍ରତମ ଭବିତା ନଚନେ ତସ୍ମାତ୍ ଅନ୍ୟ ପ୍ରିୟତର ଭୂ ଅତୀତରେ ଆଉ କିଏ ନଥିଲେ ଭଗବାନଙ୍କ ପ୍ରିୟ ବ୍ୟକ୍ତି ଏବଂ ଭବିଷ୍ୟତରେ ମଧ୍ୟ ଆଉ କିଏ ପ୍ରିୟ ବ୍ୟକ୍ତି ରହିବେ ନାହିଁ ଯେଉଁମାନେ ଭଗବାନ କଥାକୁ ପ୍ରଚାର କରିବେ ତୁମେ କଥା ପଚାରିଲେ କେତେ ଗୁରୁତ୍ୱ ରହିଛି ଆପଣ ହିସାବ କରନ୍ତୁ ଭଗବାନ କଥା ପ୍ରଚାର କରିବେ ଭଗବାନ ଅତି ପ୍ରିୟ ହେଇଯିବେ ଭଗବାନଙ୍କର ପ୍ରିୟ ନ ତ ତସ୍ମାତ୍ ମନୁଷ୍ୟ ଆଉ କିଏ ତାଙ୍କଠୁ ଅଧିକ ପ୍ରିୟତର ନୁହନ୍ତି ଭଗବାନଙ୍କର ତେଣୁ ଆମର ଇସ୍କନରେ ସମଗ୍ର ଯେତେ ପୃଥିବୀରେ ଯେତେ ସେଣ୍ଟର ରହିଛି ଯେତେ କେନ୍ଦ୍ର ରହିଛି ସବୁଠାରେ ଏ ବ୍ୟବସ୍ଥା କରାଯାଉଛି ଭଗବାନ କଥା ଜ୍ଞାନ ଯଜ୍ଞ ଏକାଦଶୀ ଏଇ ଡିସେମ୍ବର 1 ତାରିଖରୁ ଜାନୁଆରୀ 31 ତାରିଖ ଇଏ ହେଉଛି ମାରାଥନ ଚାଲିବ ଭଗବତ ଗୀତା ମାରାଥନ ଆମର ଏବେ ପୁରୀରେ ହେଇଥିଲା ଡିଆଇଡିସି ମିଟିଂ ହେଇଥିଲା 23-25 ଦୁଇ ଦିନ ହେଇଥିଲା ସେଥିରେ କୁହାଯାଇଥିଲା ଯେ ଭଗବତ ଗୀତାର ଦାମ ବର୍ତ୍ତମାନ କେତେ ଅଛି 180 ନା କେତେ କିନ୍ତୁ ମାରାଥନ ପାଇଁ 160 ଟଙ୍କା ରଖା ହେବ ମାରାଥନ ପାଇଁ ସବୁ ଭାରତବର୍ଷରେ ଗୋଟିଏ ରହିବ ଓଡ଼ିଆ ଭାଇମାନେ 160 ଯେଉଁଠି ଯାଆନ୍ତୁ ବମ୍ବେରେ ଯାଆନ୍ତୁ ଯେକୌଣସି ଜାଗାକୁ ଯାଆନ୍ତୁ ସେଇ 160 ଆପଣ ଦିଆଯିବ ମାରାଥନ ପାଇଁ ଏଇଟାକୁ ରିଡକ୍ସନ ଦିଆଯାଇଛି କନସେସନ ଦିଆଯାଇଛି ମାରାଥନ ପାଇଁ ଏଇଟାକୁ ଅଧିକ ପ୍ରଚାର କରାଯିବ ତେଣୁ ଏଇ ଭଗବତ ଗୀତାରେ ଅନେକ ପ୍ରକାର ଜ୍ଞାନ ରହିଛି ଜ୍ଞାନ ପ୍ରଦାନ କରି ଅନ୍ତିମରେ ଏ କଥାଟି ଭଗବାନ କହୁଛନ୍ତି ମୋର କଥାକୁ ପ୍ରଚାର କର ପ୍ରଭୁପାଦ ମହାରାଜ ଆଉ ଯଦି ଭଗବାନ କଥା ପ୍ରଚାର ନ କରିଥାନ୍ତେ ଆଜି ସାରା ପୃଥିବୀରେ ଏ ଭଗବାନଙ୍କର ନାମ ପ୍ରଚାର ହେଇନଥାନ୍ତା ଭଗବାନ କଥା ପ୍ରଚାର କରିଥିବାରୁ ତାଙ୍କର ଗୁରୁଦେବ କହିଥିଲେ ଯେତେବେଳେ 1922 ମସିହାରେ ପ୍ରଭୁପାଦ ମହାରାଜ ତାଙ୍କର ଗୁରୁଦେବ ଶ୍ରୀମନ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ଭେଟ ହେଇଥିଲା ସେତେବେଳେ ସେ ଏଇ କଥା କହିଥିଲେ ଯେ ତମେମାନେ ସବୁ ପାଠ ପଢୁଛ ଇଂରାଜୀ ଭାଷା ଜାଣିଛ ତମେ ମହାପ୍ରଭୁଙ୍କର ବାଣୀକୁ ଇଂରାଜୀ ଭାଷାରେ ପାଶ୍ଚାତ୍ୟ ଜଗତରେ ପ୍ରଚାର କର ତେଣୁ 1965 ମସିହା ଯାଇଥିଲେ ତାଙ୍କ ବୟସ ହେଇଥିଲା 69 ବୟସ ହେଇଥିଲା 69 ବୟସରେ ସେ ଯାଇକିରି ପ୍ରଚାର କରିଥିଲେ ଭଗବାନ କଥାକୁ ପ୍ରଚାର କରିଥିଲେ ତେଣୁ ପ୍ରଭୁପାଦ ମହାରାଜ ମଧ୍ୟ ସେଭଳି ଭାବରେ ତାଙ୍କର ଏଇ ପରମ୍ପରାରେ ଯେଉଁମାନେ ଆସୁଛନ୍ତି ତାଙ୍କୁ ମଧ୍ୟ ସେ ସେଇ ନିର୍ଦ୍ଦେଶ ଦେଉଛନ୍ତି ତମେ ମଧ୍ୟ ଏଇ ଭଗବାନ କଥାକୁ ପ୍ରଚାର କର ତେଣୁକରି ଆଜି ସାରା ଇସ୍କନରେ ଯେତେ କେନ୍ଦ୍ର ରହିଛି ସବୁଠି ଏଇ ମାରାଥନ ଚାଲିଛି କିଏ କେତେ ପ୍ରଚାର କରିପାରିବେ କିଏ କେତେ ଖଣ୍ଡ ବହି ଆପଣଙ୍କ ପାଖରେ ନିଶ୍ଚିନ୍ତ ଭାବେ ବହି ଥାଇପାରେ କିନ୍ତୁ ଆପଣ କିଛି ବହି ନେବେ ଅନ୍ୟ କାହାକୁ ଦେବେ ପ୍ରଚାର କରିବେ ତାଦ୍ୱାରା ଏଇ ଭଗବତ ଜ୍ଞାନ ଜନସମାଜରେ ସମସ୍ତେ ପ୍ରାପ୍ତ ହେବେ ଜ୍ଞାନ ପ୍ରାପ୍ତ ହେବେ ଭୌତିକ ଜଗତରେ ଲୋକମାନେ ଦୁଃଖ ଭୋଗୁଛନ୍ତି କାରଣ କ'ଣ ନା ଭଗବାନ ଭୁଲି ଯାଇଥିବାରୁ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ ଅତୈବ ମାୟାକାର ଦେହ ସଂସାରାଦି ଦୁଃଖ ଭୌତିକ ଜଗତରେ ଅନେକ ଦୁଃଖ ପ୍ରାପ୍ତ ହେଉଛନ୍ତି କାହିଁକି ନା ଭଗବାନ ଭୁଲି ଯାଇଥିବା ମହାପ୍ରଭୁ ସେ ଆମ ସମସ୍ତଙ୍କୁ ବିଶେଷ ଭାବେ ଭାରତବର୍ଷୀ ଲୋକମାନଙ୍କ ପାଇଁ ଭଗବାନ ମହାପ୍ରଭୁଙ୍କର ଗୋଟେ ସ୍ପେଶାଲ ନିର୍ଦ୍ଦେଶ ରହିଛି ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲେ ଯା ଜନ୍ମ ସାର୍ଥକ କରିକାର ପର ଉପକାର ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି ସେମାନେ ତାଙ୍କ ଜନ୍ମକୁ ସାର୍ଥକ କରିପାରିବେ କିଭଳି ଉପକାର କରି ଅନ୍ୟମାନଙ୍କର ଉପକାର କରିବା ପାଇଁ କୁହାଯାଇଛି କେମିତି କରିବା? ଯାହାରେ ଦେଖ ତାହେଲେ କହ କୃଷ୍ଣ ଉପଦେଶ, ଯାହାକୁ ଦେଖିବା ଦେବୁ ଭଗବାନ କଥା କହିବା। ଯଦି ଆମେ କହିବା ଆମର ତ ଏତେ ଜ୍ଞାନ ନାହିଁ, ଆମେ କଣ ଉପଦେଶ ଦେବା? ମହାପ୍ରଭୁ ଆମର ଆଜ୍ଞା, ମୁଁ ତୁମକୁ ଆଜ୍ଞା କରୁଛି, ଗୁରୁ ଭୟା ତାର ଦେଶ, ତମେ ଗୁରୁ ଦେଶକୁ ତାରଣ କର। ଭଗବାନ କଥା ଶ୍ରବଣ କଲେ, ଭଗବାନ କଥା ଭଗବାନ ଜ୍ଞାନ ପ୍ରାପ୍ତ ହେଲେ ଜଣଙ୍କର ପ୍ରକୃତ ଦୁଃଖ ଦୂର ହବ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଗୋଟେ ଗୋଟେ ଧନୀ ବ୍ୟକ୍ତି, ଧନୀ ବ୍ୟକ୍ତିର ପୁତ୍ର ପିତାଙ୍କ ଠାରୁ ଭୁଲି ଯାଇଛି, କୌଣସି କାରଣରୁ ପିତାଙ୍କ ଠାରୁ ଅଲଗା ହେଇଯାଇଛି, ବହୁତ ଦୁଃଖ କଷ୍ଟରେ ରହୁଛି, ବହୁତ ଦରିଦ୍ରରେ ରହୁଛି, ଦାରିଦ୍ର ଅବସ୍ଥାରେ ରହୁଛି। ତାକୁ କିଏ ଆସି କିଛି ସାହାଯ୍ୟ କରୁଛନ୍ତି? କିଏ କିଛି ପଇସା କିଛି ଦଉଛନ୍ତି, ଟଙ୍କା କିଛି ଦଉଛନ୍ତି, କିଏ କିଛି ବସ୍ତ୍ର ଦଉଛନ୍ତି, କିଏ କିଛି ଖାଦ୍ୟ ଦଉଛନ୍ତି, ଏଭଳି କିଏ କିଛି ସାହାଯ୍ୟ କରୁଛନ୍ତି? କିନ୍ତୁ ଯେତେ ସାହାଯ୍ୟ କଲେ ମଧ୍ୟ କିଛି ଟଙ୍କା ତାକୁ ଦେଲେ ସେ ଟଙ୍କା ଖର୍ଚ୍ଚ ହେଇଗଲା, ସରିଗଲା, ତାକୁ ପୁଣି ତାଙ୍କର ଆବଶ୍ୟକତା ରହିଲା। କିଏ କିଛି ବସ୍ତ୍ର ଦେଲେ ସେ ବସ୍ତ୍ର କିଛି ପରେ ସେଟା ଛିଣ୍ଡି ଯାଉଛି, ପୁଣି ବସ୍ତ୍ରର ଆବଶ୍ୟକତା ରହିଛି। ଖାଦ୍ୟ ଦେଲେ ଖାଦ୍ୟ ଖାଇସାରିଲା ପରେ ପୁଣି ଆଉ ଛଅ ଘଣ୍ଟା ପରେ ପୁଣି ସୁଧା। କିନ୍ତୁ ଜଣେ ଯଦି ତାକୁ ନେଇକିରି ତାର ଯେଉଁ ପିତା ରହିଛନ୍ତି ଧନୀ ବ୍ୟକ୍ତି, ବିରାଟ ଧନୀ ବ୍ୟକ୍ତି, ତାଙ୍କ ପାଖରେ ପହଞ୍ଚେଇଦେବ, ତାହେଲେ ସେ ପୁତ୍ରର ସମସ୍ତ ସମସ୍ୟା ସମାଧାନ ହେଇପାରିବ, ଆଉ କୌଣସି ସମସ୍ୟା ରହିବ ନାହିଁ। ସେଇଭଳିଆ ଆମେ ଯେଉଁ ଏଇ ଭଗବାନଙ୍କର କଥା ଯେଉଁ କହୁଛେ, ଏଇଟା ହଉଛି ଆମ ଭଗବାନଙ୍କ ସହିତ ଯେଉଁ ଆମ ନିତ୍ୟ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନ ଆମେ ଉଦ୍ରେକ କରାଉଛେ। ଭଗବାନଙ୍କ ସହିତ ଆମ ସମ୍ବନ୍ଧ ରହିଛି, ଆମର ଆଉ କ'ଣ ଦୁଃଖ ଅଛି, ଅସୁବିଧା କ'ଣ ଅଛି? ଭଗବାନଙ୍କୁ ଭୁଲି ଯାଇଥିବା ଯଦି ଦୁଃଖ ପ୍ରାପ୍ତ ହେଉଛି, କିନ୍ତୁ ଜଣେ ଯେତେବେଳେ ଭଗବାନଙ୍କୁ ସ୍ମରଣ କରିବ, ଭଗବାନଙ୍କ ଶରଣରେ ଆସିବେ, ସେତେବେଳେ ତାଙ୍କର ସମସ୍ତ ଦୁଃଖ ଦୂର ହେବ। ତେଣୁ ଯେତେ ସେବା ଅଛି ବା ଯେତେ ଉପକାର ଅଛି, ତା ଭିତରେ ଏଇ ଉପକାରଟା ହେଉଛି ଶ୍ରେଷ୍ଠ ଉପକାର। ଜନ୍ମ ସାର୍ଥକ କରିକର ପର ଉପକାର, ଶ୍ରେଷ୍ଠ ଉପକାର ହେଉଛି ଭଗବାନ କଥା କହିବା। ସେଇଥିପାଇଁ ଯେଉଁମାନେ ଭଗବାନ କଥା ପ୍ରଚାର କରନ୍ତି, ଭଗବତଗୀତା ପ୍ରଚାର କରନ୍ତି, ଶାସ୍ତ୍ର ପ୍ରଚାର କରନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କର ଅତି ପ୍ରିୟ। ଭଗବତଗୀତା ଦଶ ଅଧ୍ୟାୟରେ ଆଠଟି ଶ୍ଲୋକରେ, ତେରରୁ କୋଡ଼ିଏ ଆଠଟି ଶ୍ଲୋକରେ ଭଗବାନ କହିଛନ୍ତି ତାଙ୍କର କିଏ ପ୍ରିୟ? ଅଦିଷ୍ଟା ସର୍ବଭୂତାନାଂ ମୈତ୍ର କରୁଣ ଏବ ଚ ନିର୍ମମ ନିରଙ୍କାର ସମ ଦୁଃଖ ସୁଖକ୍ଷମୀ ସନ୍ତୁଷ୍ଟ ସୁଖସଂଯୋଗୀ ଯଥାତ୍ମା ଦୃଢ଼ ନିଶ୍ଚୟ ମୟପିତ ମନୋବୁଦ୍ଧି ଯେଉଁ ମତ ଭକ୍ତ ପ୍ରିୟ। ଏଇଭଳି ଭାବରେ ଆଠଟି ଶ୍ଲୋକରେ ଭଗବାନ କହିଛନ୍ତି ତାଙ୍କର କିଏ ପ୍ରିୟ। ଏଇସବୁ ଗୁଣ ଯେଉଁମାନଙ୍କର ଅଛି ସେମାନେ ଭଗବାନଙ୍କୁ ପ୍ରିୟ, ଭକ୍ତ ଜଣେ ହେଲେ ଭଗବାନଙ୍କର ସବୁ ଗୁଣ ଆସିବ। ଅଦ୍ୱିଷ୍ଟା କାହାକୁ ଦ୍ୱେଷ କରିବ ନାହିଁ, ଈର୍ଷା କରିବ ନାହିଁ। ବିଶେଷ ଭାବରେ ଯେଉଁମାନେ ଉତ୍ତମ ଆମଠାରୁ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କ ପ୍ରତି ଆମେ ଦ୍ୱେଷ କରିବା ନାହିଁ, ତାଙ୍କୁ ଈର୍ଷା କରିବା ନାହିଁ। ଆମ ସମାଜ ସ୍କନ୍ଧ ଯେଉଁମାନେ ଅଛନ୍ତି ତାଙ୍କ ପ୍ରତି ମୈତ୍ର ବନ୍ଧୁତା ସ୍ଥାପନ କରିବା, ଆମ ନିଜ ନିଜ ଶରୀର ଯେଉଁମାନେ ଅଛନ୍ତି ତାଙ୍କ ପ୍ରତି କୃପା କରିବା, ଏମାନେ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ। ସେଇଭଳି ଭାବରେ ହର୍ଷ କହିଲେ ଆମେ ଯେଉଁଟା ଚାହୁଁଛେ ପ୍ରାପ୍ତ ହେଇଗଲେ ସେଥିରେ ଆନନ୍ଦ ପ୍ରାପ୍ତ ହେଉଛେ। ଅମର୍ଷ କହିଲେ ପରର ଲାଭ, ଅନ୍ୟ ଜଣେ ପ୍ରାପ୍ତ ହେଇଛି, କିଛି ଧନ ପ୍ରାପ୍ତ ହେଲେ ତାକୁ ଦେଖି ଆମେ ସହିପାରିବା ନାହିଁ, ହେଉଛି ଅମର୍ଷ। ଏଥିରୁ ଯେଉଁମାନେ ଦୂରେଇ ରହିଛନ୍ତି ସେମାନେ ହେଉଛନ୍ତି ଭଗବାନଙ୍କ ଅତ୍ୟନ୍ତ ପ୍ରିୟ। ଯେଉଁମାନେ ଦକ୍ଷ, ଦକ୍ଷ କହିଲେ ଭଗବାନଙ୍କ ସେବା ଠିକ ଭାବରେ କରୁଛନ୍ତି, ସେମାନେ ଭଗବାନଙ୍କ ପ୍ରିୟ। ଉଦାସୀନ ପକ୍ଷପାତ ରହିତ ଯେଉଁମାନେ ସେମାନେ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ। ଅନିକେତ ଯାହାଙ୍କର ନିୟତ ବାସଶୂନ୍ୟ କୁହାଯାଇଛି ସେମାନେ ଭଗବାନଙ୍କ ପ୍ରିୟ। ମୌନୀ ଯେଉଁମାନେ ମୌନତ ଯତବା ଶ୍ରେଷ୍ଠ ମନନଶୀଳତା, ଭଗବାନଙ୍କ ବିଷୟରେ ଯେଉଁମାନେ ଚିନ୍ତା କରୁଛନ୍ତି ସେମାନେ ମୌନୀ କୁହାଯାଏ, ଏମାନେ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ। ଏଇଭଳି ଭାବରେ ଆଠଟି ଶ୍ଲୋକରେ ଭଗବାନ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି କି ମୋର ପ୍ରିୟ। କିନ୍ତୁ ଅନ୍ତିମରେ ଏଇ ଶ୍ଲୋକଟି କହୁଛନ୍ତି କି ଯେଉଁମାନେ ଏଇ ଭଗବାନଙ୍କର ଯେଉଁ ଭକ୍ତିକୁ ପ୍ରଚାର କରନ୍ତି ସେମାନେ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ, ତାଙ୍କଠାରୁ ଆଉ କିଏ ଅଧିକ ପ୍ରିୟ ନଥିଲେ କି ଭବିଷ୍ୟତରେ ରହିବେ ନାହିଁ। ତେଣୁକରି ଆମର ଇସ୍କନ ତରଫରୁ ବ୍ୟବସ୍ଥା କରାଯାଇଛି, ଆମର କି ମ୍ୟାନେଜର ଆସିନାହାନ୍ତି ନା, ତେଣୁ ଆମର ମ୍ୟାନେଜର ତରଫରୁ ସବୁ ଇସ୍କନ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି ଯେ ଆପଣମାନେ କିଛି ବହି ବିତରଣ କରିବେ, ଗ୍ରନ୍ଥ ବିତରଣ କରିବେ ଭଗବତ ଗୀତା। ତେଣୁ ଆଜି ଆମେ ଆପଣମାନଙ୍କୁ ଅନୁରୋଧ କରିବୁ ଆପଣମାନେ ଜ୍ଞାନ ପ୍ରଦାନ କଲୁ କିଭଳି ଏଇ ଭଗବାନଙ୍କ କଥା ପ୍ରଚାର ହେବାର ଆବଶ୍ୟକତା ରହିଛି। ଆଉ ଯଦି କଥା ପ୍ରଚାର ନ ହୋଇଥାନ୍ତା ଆପଣମାନେ ଏତେ ସଂଖ୍ୟା ସେଇଠି ଉପସ୍ଥିତ ହେଇନଥାନ୍ତେ, ତେଣୁ ଏଇ କଥା ପ୍ରଚାରର ବହୁତ ଆବଶ୍ୟକତା ରହିଛି। ତେଣୁ ଆମ ସମସ୍ତଙ୍କର ଦାୟିତ୍ୱ କର୍ତ୍ତବ୍ୟ ରହିଛି, ଆମେ ଖାଲି ନିଜେ ଉପକୃତ ହେଇଗଲେ ହେବ ନାହିଁ, ଆମେ ଅନ୍ୟର ଉପକାର କରିବା, ସେମାନେ ମଧ୍ୟ କେମିତି ଉପକୃତ ହେବେ, ଅନ୍ୟମାନେ ଯେଉଁମାନେ ଜାଣିନାହାନ୍ତି ଭଗବାନଙ୍କର ଜ୍ଞାନ କରିବା ହେଇନାହାନ୍ତି, ସେଥିପାଇଁ ବହୁତ ଜଗତରେ ଘୁରି ବୁଲୁଛନ୍ତି। ପୁନରପି ଜନନମ, ପୁନରପି ମରଣମ, ପୁନରପି ଜନନୀ ଜଠରେ ଶୟନମ, ଇଏ ସଂସାରେ ବହୁ ଦୁସ୍ତାରେ କୃପା ଅପାରେ ପାହି ପରାରେ ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲୁଛନ୍ତି, କାହିଁକି ନା ସେମାନେ ଭଗବାନଙ୍କ ଶରଣ ଯାଇନାହାନ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ଶରଣ ଯାଉଛନ୍ତି ସେମାନେ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ପାଉଛନ୍ତି। ତେଣୁ ଆମେ ଖାଲି ନିଜେ ଉଦ୍ଧାର ପାଇଗଲେ ହବ ନାହିଁ, ଅନ୍ୟମାନଙ୍କୁ ବି ଉଦ୍ଧାର କରାଯିବ। ପ୍ରହ୍ଲାଦ ମହାରାଜ ସେ କଥା କହୁଛନ୍ତି ଭାଗବତ ସପ୍ତମ ସ୍କନ୍ଧରେ ନବମ ଅଧ୍ୟାୟରେ, ଯେତେବେଳେ ଭଗବାନ ଆବିର୍ଭାବ ହେଇଛନ୍ତି ନୃସିଂହଦେବ, ଯେତେବେଳେ ତାଙ୍କୁ ସେ ସ୍ତୁତି କରିଛନ୍ତି, ତାଦେହରେ ଗୋଟିଏ ସ୍ତୁତି ରହିଛି, ପ୍ରାୟଣ ଦେବ ସ୍ୱବିମୁକ୍ତି କାମା, ପ୍ରାୟଣ ଦେବ ମୁନିମାନେ ଯେଉଁମାନେ ନିଜର ମୁକ୍ତି ପାଇଁ ଚେଷ୍ଟା କରନ୍ତି, ପ୍ରାୟଣ ଦେବ ସ୍ୱବିମୁକ୍ତି କାମା, କେମିତି ସେମାନେ ମୁକ୍ତ ହେବେ ସେମାନେ ଚେଷ୍ଟା କରୁଛନ୍ତି, ମୌନମ ଚାରନ୍ତି ବିଜନେଇ ନ ପରାର୍ଥ ନିଷ୍ଠା, ସେଥିପାଇଁ ସେମାନେ ସଂସାର ତ୍ୟାଗ କରିଦିଅନ୍ତି, ସମାଜ ତ୍ୟାଗ କରିଦିଅନ୍ତି, ବିଜନେଇ ଯାଇକରି ହିମାଳୟ ପାଦେଶରେ ରହି ଭଗବାନଙ୍କର ଚିନ୍ତନ କରନ୍ତି, ଭଗବାନଙ୍କର ଭକ୍ତି କରନ୍ତି, ଯାହା ବି ହଉ ନ ପରାର୍ଥ ନିଷ୍ଠା, ଅନ୍ୟମାନଙ୍କର କେମିତି ମଙ୍ଗଳ ହବ ସେଥିପାଇଁ ତାଙ୍କର ଚିନ୍ତା ନଥାଏ, ସେମାନେ କେବଳ ନିଜ ଉଦ୍ଧାର ସେଟା ଚିନ୍ତା କରନ୍ତି। ମୁଁ ଚାହୁଁଛି କେମିତି ସମସ୍ତ ଜୀବନ ସମସ୍ତ ଜଗତ ଉଦ୍ଧାର ହଉ, ସମସ୍ତ ପୃଥିବୀ କେମିତି ଉଦ୍ଧାର ହଉ। ସେ ପ୍ରହ୍ଲାଦ ମହାରାଜଙ୍କର ଅବତାର ହଉଛନ୍ତି ଆମର ବାସୁଦେବ ଯିଏ ଆସିଥିଲେ ମହାପ୍ରଭୁଙ୍କ ପାର୍ଷଦ ବାସୁଦେବ ରଥଯାତ୍ରା ସମୟରେ ଆସିଥିଲେ, ସେମାନେ ସବୁ ଆସନ୍ତି ନଦିଆଦେବୀ ନବଦେବ ସବୁ ଆସନ୍ତି, ମହାପ୍ରଭୁଙ୍କର ଭକ୍ତମାନେ ପାର୍ଷଦ ମାନେ ଯେତେବେଳେ ଯାଆନ୍ତି ମହାପ୍ରଭୁଙ୍କ ସହିତ ଆଲୋଚନା କରନ୍ତି, ଏଇ ବାସୁଦେବ ତ ଏଇ କଥା କହିଥିଲେ, ପ୍ରଭୁ ମୁଁ ଚାହୁଁଛି ସମସ୍ତ ଜଗତବାସୀଙ୍କର ଯେତେ ପାପ ସବୁ ରହିଛି ସେ ପାପ ସବୁ ନେଇ ମୁଁ ଏଇ ଭକ୍ତ ଜଗତ ରହିବି, କିନ୍ତୁ ସେମାନେ ଉଦ୍ଧାର ପାଇଯାଆନ୍ତି। ଏଇ ଭକ୍ତଙ୍କର ଏଇ ମନୋଭାବ ହଉଛି ଏଇଟା, ତେଣୁ ଯେହେତୁ ସେ ମନୋଭାବ କରିଥିଲେ ମହାପ୍ରଭୁ ସମୟରେ ଯେଉଁମାନେ ଥିଲେ ବିଶ୍ୱରେ ଯେତେ ଥିଲେ ଜୀବ ବିଲେଇ କୁକୁରଠୁ ଆରମ୍ଭ କରି ଯେତେ ଜୀବ ଥିଲେ ସମସ୍ତେ ଭଗବତ ଧାମକୁ ଯାଇଥିଲେ, ସମସ୍ତେ ଭଗବତ ମୁକ୍ତି ପାଇଯାଇଥିଲେ, ତାଙ୍କର ଭକ୍ତଙ୍କର ଯୋଉ ସଂକଳ୍ପ ରହିଥିଲା ସେଇ ସଂକଳ୍ପ ଭଗବାନ ତାଙ୍କର ଆଶାକୁ ପୂରଣ କରିଦେଇଛନ୍ତି, ମନୋରଥ ପୂରଣ କରିଦେଇଛନ୍ତି। ଏ ଭକ୍ତର ମନୋଭାବ ହଉଛି ସେଇଟା, ଆମେ ଖାଲି ନିଜେ ମୁକ୍ତି ପାଇଯିବା ବା ନିଜେ ସୁଖ ପାଇଯିବା ତାହା ନୁହଁ, ଅନ୍ୟମାନ କେମିତି ସୁଖ, ଅନ୍ୟମାନ କେମିତି ଆନନ୍ଦ ରହିବେ, ସ୍ୱସ୍ଥ ବିଶ୍ୱସ୍ୟ କଳ ପ୍ରସିଦ୍ଧତା धायन्तु भूतानि शिवं यतो धिया मनस्थ भद्रं बलता उदक्षते आविष्कृतानि मम मतिरपि अहैतुकी। पंचम स्कंध अरे अठर अध्याय एटा कथा कहते प्रहलाद महाराज नृसिंहदेव स्तुति करते हरिवर्ष वर्णना कर समस्त विश्व मंगल हो श्रेष्ठ विश्व खड़ा प्रसिद्ध यदि समस्त विश्व मंगल हम तेज दुष्ट मानक असुविधा दुष्ट मान असुविधा करेंगे ना से प्रसिद्धता से शांत हो जातु स्वस्थस्तु विश्व खड़े प्रसिद्ध धायंतु भूतान शिवम विदोध्य जीव मैंने जाने अन्य जन मंगल पाई चिंता कर धायंतु भूतान शिवम विदोध्य एवं समस्त मन मनस्थ भद्रम बलता दक्ष दे समस्त मन भद्र हो जाऊ ठीक हो जाऊ केवड़ी ना भगवान आराधना कर दक्ष दे जदि कह मनटा के भगवान पादपद्म डाक ना कौन अहेतुकी आपंकर अहेतुकी पूर्व आप पादपद्म समस्त मन डाक ये भक्त मान मनोभाव स्वीकृता रही तेना प्रभुपाद महाराज से परंपर आम प्रहलाद महाराज परंपर आस प्रचार कर भगवान कथा तेनाली शांतिपूर्वक आपण मान उद्बोधन देवे केमी आम यही गीता प्रचार करवा कथा गुड विश्राम देवा विश्राम देव पचार कारण सन्देह रही प्रश्न रही प्रभु कथा कहे तेणु कथा विश्राम देवा जय श्रीमद भगवद्गीता की जय श्री गोपाल महाराज की जय श्री गुरुदेव की आनंद कोटि वैष्णवंद की
इस गैस पादशाह प्रभु की।